ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 18 ଫେବୃଆରୀ 2025 ମଧୁର ସନ୍ତାନ ମାନେ, ତୁମମାନଙ୍କର କର୍ତ୍ତବ୍ୟ ହେଉଛି ଘରେ ଘରେ ବାବାଙ୍କର ସନ୍ଦେଶ ଦେବା। ଯେକୌଣସି ପରିସ୍ଥିତିରେ ଉପାୟ ବାହାର କରି ବାବାଙ୍କର ପରିଚୟ ପ୍ରତ୍ୟେକଙ୍କୁ ନିଶ୍ଚିନ୍ତ ଦିଅ। ପ୍ରଶ୍ନ, ତୁମମାନଙ୍କର କେଉଁ କଥାରେ ଶୋକ ରହିବା ଉଚିତ? ଉତ୍ତର, ମୁରଲିରେ ଯେଉଁ ସବୁ ନୂଆ ନୂଆ ପଏଣ୍ଟ ବାହାରୁଛି ସେଗୁଡ଼ିକୁ ନୋଟ୍ କରି ନିଜ ପାଖରେ ରଖିବାର ସଉକ ରହିବା ଦରକାର, କାହିଁକି ନା ଏତେ ଗୁଡ଼ିଏ ପଏଣ୍ଟ ମନେ ରହିବା କଷ୍ଟକର ଅଟେ। ପ୍ରଥମେ ଖାତାରେ ଲେଖି ରଖି ତାପରେ ବୁଝାଇବାକୁ ହେବ। ଏପରି ନୁହେଁ କି କେବଳ ଖାତାରେ ଲେଖି ରଖିଦେବ। ଯେଉଁ ସନ୍ତାନମାନେ ଭଲ ଭାବରେ ଜ୍ଞାନକୁ ବୁଝୁଛନ୍ତି ସେମାନଙ୍କୁ ନୋଟ୍ ଲେଖିବାର ବହୁ ସଉକ ରହିଥାଏ। ଗୀତ, ଲାଖ ଜମାନେ ଭଲେ ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନ ମାନେ ଗୀତ ଶୁଣିଲ। ଆତ୍ମିକ ସନ୍ତାନ ଏହି ଶବ୍ଦ ଏକମାତ୍ର ବାପା ହିଁ କହିପାରିବେ। ଆତ୍ମାର ପିତା ଶିବବାବାଙ୍କ ବ୍ୟତୀତ କେହି କେବେ ବି କାହାକୁ ଆତ୍ମିକ ସନ୍ତାନ ବୋଲି କହିପାରିବେ ନାହିଁ। ପିଲାମାନେ ଜାଣିଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା ହେଲେ ଜଣେ, ଆମେ ସମସ୍ତେ ତାଙ୍କର ସନ୍ତାନ ଭାଇ ଭାଇ। ଗାୟନ ମଧ୍ୟ କରୁଛନ୍ତି ଆମେ ପରସ୍ପର ଭାଇ ଭାଇ। ତଥାପି ମଧ୍ୟ ମାୟାର ପ୍ରବେଶତା ଏପରି ହେଉଛି ଯେ ପରମାତ୍ମାଙ୍କୁ ସର୍ବବ୍ୟାପୀ କହି ଦେଉଛନ୍ତି, ତେଣୁ ଫାଦରହୁଡ୍ ହୋଇଯାଉଛି। ପୁରୁଣା ଦୁନିଆରେ ହିଁ ରାବଣ ରାଜ୍ୟ ହୋଇଥାଏ, ନୂଆ ଦୁନିଆକୁ ରାମ ରାଜ୍ୟ ଅଥବା ଈଶ୍ୱରୀୟ ରାଜ୍ୟ କୁହାଯାଏ। ଏସବୁ ହେଲା ବୁଝିବା କଥା। ଦୁଇଟି ରାଜ୍ୟ ନିଶ୍ଚିନ୍ତ ରହିଛି, ଈଶ୍ୱରୀୟ ରାଜ୍ୟ ଏବଂ ଆସୁରୀ ରାଜ୍ୟ, ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ। ତେବେ ନୂଆ ଦୁନିଆର ରଚନା ନିଶ୍ଚୟ ବାବା ହିଁ କରିବେ। ଏହି ଦୁନିଆର ମନୁଷ୍ୟମାନେ ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ କାହାକୁ କୁହାଯାଏ ଏକଥା ମଧ୍ୟ ଜାଣିନାହାନ୍ତି, ଅର୍ଥାତ୍ ସେମାନେ ଦୁନିଆ ସମ୍ବନ୍ଧରେ କିଛି ହେଲେ ଜାଣିନାହାନ୍ତି। ତୁମେମାନେ ମଧ୍ୟ କିଛି ଜାଣିନଥିଲ, ସମ୍ପୂର୍ଣ୍ଣ ଅଜ୍ଞାନୀ ଥିଲ। ନୂଆ ସୁଖର ଦୁନିଆ କିଏ ସ୍ଥାପନ କରୁଛନ୍ତି, ପୁଣି ପୁରୁଣା ଦୁନିଆରେ ଦୁଃଖ କାହିଁକି ହେଉଛି, ସ୍ୱର୍ଗରୁ ନର୍କ କିପରି ହେଉଛି, ଏ କଥା କାହାକୁ ହେଲେ ବି ଜଣା ନାହିଁ। ଏହିସବୁ କଥାକୁ ମନୁଷ୍ୟମାନେ ହିଁ ଜାଣିବେ ନା? ଦେବୀ ଦେବତାମାନଙ୍କର ଚିତ୍ର ମଧ୍ୟ ଅଛି, ତେଣୁ ନିଶ୍ଚିନ୍ତ ଭାବରେ ଆଦି ସନାତନ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, ବର୍ତ୍ତମାନ ନାହିଁ। ବର୍ତ୍ତମାନ ତ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି, ବାବା ଭାରତରେ ହିଁ ଆସୁଛନ୍ତି। ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ ଶ୍ରୀ ବାବା ଭାରତକୁ ଆସି କଣ କରୁଛନ୍ତି, ନିଜର ଧର୍ମକୁ ହିଁ ଭୁଲି ଯାଇଛନ୍ତି। ତୁମକୁ ଏବେ ତ୍ରିମୂର୍ତ୍ତି ଏବଂ ଶ୍ରୀ ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ। ବ୍ରହ୍ମା ଦେବତା, ବିଷ୍ଣୁ ଦେବତା, ଶଙ୍କର ଦେବତା କୁହାଯାଏ, ପୁଣି କହୁଛନ୍ତି ଶିବ ପରମାତ୍ମାଏ ନମଃ। ତେଣୁ ତୁମ ସନ୍ତାନମାନଙ୍କୁ ତ୍ରିମୂର୍ତ୍ତି ଶିବଙ୍କର ହିଁ ପରିଚୟ ଦେବାକୁ ହେବ, ଏହିପରି ସେବା କରିବାକୁ ହେବ। କୌଣସି ବି ପରିସ୍ଥିତିରେ ବାବାଙ୍କର ପରିଚୟ ସମସ୍ତଙ୍କୁ ମିଳିଗଲେ ବାବାଙ୍କ ଠାରୁ ବର୍ଷା ନେଇପାରିବେ। ତୁମେ ଜାଣିଛ ଆମେ ଏବେ ବର୍ଷା ନେଉଛୁ, ଆହୁରି ମଧ୍ୟ ବହୁତଙ୍କୁ ବର୍ଷା ନେବାକୁ ହେବ। ଘରେ ଘରେ ବାବାଙ୍କର ସନ୍ଦେଶ ଦେବା ହେଉଛି ଆମର ଦାୟିତ୍ୱ। ବାସ୍ତବରେ ମେସେଞ୍ଜର ଏକମାତ୍ର ବାବା ହିଁ ଅଟନ୍ତି। ବାବା ନିଜର ପରିଚୟ ଏବେ ତୁମମାନଙ୍କୁ ଦେଉଛନ୍ତି, ତୁମକୁ ପୁଣି ଅନ୍ୟମାନଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ବାବାଙ୍କର ଜ୍ଞାନ ସମସ୍ତଙ୍କୁ ଦେବାକୁ ପଡିବ। ମୁଖ୍ୟ ହେଉଛନ୍ତି ତ୍ରିମୂର୍ତ୍ତି ଶିବ, ଏହାଙ୍କର ମଧ୍ୟ କୋର୍ଟ ଅଫ୍ ଆର୍ମସ୍ କରାଯାଇଛି, କିନ୍ତୁ ଗଭର୍ଣ୍ଣମେଣ୍ଟ ଏହାର ଯଥାର୍ଥ ଅର୍ଥ ବୁଝୁନାହିଁ। ସେଥିରେ ଚକ୍ର ମଧ୍ୟ ଦେଖାଇଛନ୍ତି, ଚରଖା ସଦୃଶ, ଏବଂ ସେଥିରେ ପୁଣି ଲେଖିଛନ୍ତି ସତ୍ୟମେବ ଜୟତେ। ଏହାର କୌଣସି ଅର୍ଥ ଜାଣି ହେଉନାହିଁ, ଏହା ତ ହେଉଛି ସଂସ୍କୃତ ଶବ୍ଦ। ବାବା ତ ହେଉଛନ୍ତି ସତ୍ୟ, ସେ ତୁମମାନଙ୍କୁ ଯାହା ବୁଝାଉଛନ୍ତି ତା ଦ୍ୱାରା ତୁମେ ସମଗ୍ର ବିଶ୍ୱ ଉପରେ ବିଜୟୀ ହେଉଛ। ବାବା କହୁଛନ୍ତି ମୁଁ ସତ୍ୟ କହୁଛି, ତୁମେ ଏହି ପାଠପଢା ଦ୍ୱାରା ସତ୍ୟ ସତ୍ୟ ନାରାୟଣ ହୋଇପାରିବ। ସେମାନେ ଏହାର କଣ କଣ ଅର୍ଥ ସବୁ ବାହାର କରୁଛନ୍ତି, ଏ କଥା ମଧ୍ୟ ତାଙ୍କୁ ପଚାରିବା ଉଚିତ। ବାବା ତ ଅନେକ ପ୍ରକାରରେ ବୁଝାଉଛନ୍ତି, ଯେଉଁଠି ଯେଉଁଠି ମେଳା ସବୁ ଲାଗୁଛି ସେଠାରେ ନଦୀମାନଙ୍କ ଉପରେ ମଧ୍ୟ ବୁଝାଅ। ପତିତ ପାବନ ଗଙ୍ଗା ତ କେବେ ବି ହୋଇପାରିବ ନାହିଁ, ନଦୀ ଗୁଡିକ ସାଗରରୁ ବାହାରିଥାଏ, ତାହା ହେଉଛି ପାଣିର ସାଗର। ସେଥିରୁ ପାଣିର ନଦୀ ବାହାରୁଛି, ଜ୍ଞାନ ସାଗରଙ୍କ ଠାରୁ ଜ୍ଞାନର ନଦୀ ବାହାରିବ। ତୁମ ମାତାମାନଙ୍କ ପାଖରେ ଏବେ ଜ୍ଞାନ ଅଛି, ଗୌମୁଖ ନିକଟକୁ ଯାଇଥାନ୍ତି, ତାହା ମୁଖରୁ ପାଣି ବାହାରୁଛି। ତେଣୁ ମନୁଷ୍ୟମାନେ ଭାବୁଛନ୍ତି ଏହା ହେଉଛି ଗଙ୍ଗା ଜଳ। ଏତେ ପାଠ ପଢୁଆ ମାନେ ମଧ୍ୟ ବୁଝୁନାହାନ୍ତି ଯେ ଏଠାରୁ ଗଙ୍ଗା ଜଳ କିପରି ବାହାରିବ। ଶାସ୍ତ୍ରରେ ଅଛି ଯେ ଅର୍ଜୁନ ବାଣ ମାରିଲେ ଗଙ୍ଗା ବାହାରି ଆସିଲା। ବାସ୍ତବରେ ଏସବୁ ହେଲା ଜ୍ଞାନର କଥା। ଏପରି ନୁହେଁ ଯେ ଅର୍ଜୁନ ବାଣ ମାରିଲେ ଗଙ୍ଗା ବାହାରି ଆସିଲା। କେତେ ଦୂର ଦୂର ସ୍ଥାନମାନଙ୍କୁ ତୀର୍ଥ କରିବା ପାଇଁ ଯାଉଛନ୍ତି, ଏଭଳି ମଧ୍ୟ କହୁଛନ୍ତି ଯେ ଶଙ୍କରଙ୍କ ଜଟାରୁ ଗଙ୍ଗା ବାହାରିଲା, ଯେଉଁଥିରେ ସ୍ନାନ କଲେ ମନୁଷ୍ୟରୁ ପରି ହୋଇଯାଇଥାନ୍ତି। ତେବେ ମନୁଷ୍ୟରୁ ଦେବତା ହେବା ଏହା ମଧ୍ୟ ପରି ହେବା ସଦୃଶ ନା? ଏବେ ତୁମ ସନ୍ତାନମାନଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ସେଥିପାଇଁ ବାପା ଏହି ଚିତ୍ର ସବୁ ତିଆରି କରାଇଛନ୍ତି। ତ୍ରିମୂର୍ତ୍ତି ଶିବଙ୍କ ଚିତ୍ରରେ ସବୁ ଜ୍ଞାନ ରହିଛି। ଦୁନିଆରେ ଯେଉଁ ତ୍ରିମୂର୍ତ୍ତି ଚିତ୍ର ତିଆରି କରିଛନ୍ତି ସେଥିରେ ଜ୍ଞାନଦାତା ଶିବଙ୍କର ଚିତ୍ର ନାହିଁ। ଯେଉଁମାନେ ଜ୍ଞାନ ନେଉଛନ୍ତି ସେମାନଙ୍କର ଚିତ୍ର ରହିଛି। ଏବେ ତୁମେ ତ୍ରିମୂର୍ତ୍ତି ଶିବଙ୍କ ଚିତ୍ର ଉପରେ ବୁଝାଉଛ, ଉପରେ ଜ୍ଞାନଦାତା ବାବା ଅଛନ୍ତି। ବ୍ରହ୍ମାଙ୍କୁ ତାଙ୍କଠାରୁ ଜ୍ଞାନ ମିଳୁଛି, ଯାହାଙ୍କ ଦ୍ୱାରା ପୁଣି ଜ୍ଞାନର ବିସ୍ତାର ହେଉଛି। ଏହାଙ୍କୁ କୁହାଯାଉଛି ଈଶ୍ୱରଙ୍କ ଧର୍ମ ସ୍ଥାପନାର ମେସିନାରୀ। ଏହି ଦେବୀ ଦେବତା ଧର୍ମ ବହୁ ସୁଖଦାୟୀ ଅଟେ। ତୁମ ସନ୍ତାନମାନଙ୍କୁ ନିଜ ସତ୍ୟ ଧର୍ମର ପରିଚୟ ମିଳିଛି। ତୁମେ ଜାଣିଛ ଆମକୁ ଭଗବାନ ପଢ଼ାଉଛନ୍ତି। ତୁମେ କେତେ ଖୁସି ହେଉଛ, ବାବା କହୁଛନ୍ତି ତୁମ ସନ୍ତାନମାନଙ୍କର ଖୁସିର ବାରବାର ରହିବା ଉଚିତ ନୁହେଁ, କାରଣ ତୁମର ଶିକ୍ଷାଦାତା ସ୍ୱୟଂ ଭଗବାନ ଅଟନ୍ତି। ଭଗବାନ ତ ହେଉଛନ୍ତି ନିରାକାର ଶିବ, ନା କି ଶ୍ରୀକୃଷ୍ଣ। ବାବା ତୁମମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି କେବଳ ଜଣେ। ସତ୍ୟ ଯୁଗକୁ ସଦ୍ଗତି ଏବଂ କଳି ଯୁଗକୁ ଦୁର୍ଗତି କୁହାଯାଉଛି। ନୂଆ ଦୁନିଆକୁ ନୂଆ, ପୁରୁଣାକୁ ପୁରୁଣା ହିଁ କୁହାଯିବ। ମନୁଷ୍ୟ ଭାବୁଛନ୍ତି ଏବେ ଦୁନିଆ ପୁରୁଣା ହେବାକୁ 40,000 ବର୍ଷ ଲାଗିବ, ସେମାନେ କେତେ ଦ୍ୱନ୍ଦ୍ୱରେ ରହିଛନ୍ତି। ତେବେ ବାବାଙ୍କ ବିନା ଏହି କଥାକୁ କେହି ବି ବୁଝାଇ ପାରିବେ ନାହିଁ। ବାବା କହୁଛନ୍ତି ମୁଁ ତୁମକୁ ରାଜ୍ୟ ଭାଗ୍ୟ ଦେଇ ବାକି ସମସ୍ତଙ୍କୁ ଘରକୁ ନେଇଯିବି। ଯେଉଁମାନେ ମୋ ମତରେ ଚାଲୁଛନ୍ତି ସେମାନେ ଦେବତା ହେବେ। ଏହି କଥାକୁ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ, ନୂଆମାନେ କଣ ବୁଝିବେ? ତୁମ ମାଳିମାନଙ୍କର କର୍ତ୍ତବ୍ୟ ହେଲା ବଗିଚା ପ୍ରସ୍ତୁତ କରିବା। ତୁମମାନଙ୍କୁ ବଗିଚାର ମାଲିକ ତ ନିର୍ଦ୍ଦେଶ ଦେଉଛନ୍ତି। ଏପରି ନୁହେଁ ଯେ ବାବା କୌଣସି ନୂଆମାନଙ୍କ ସହିତ ମିଶି ଜ୍ଞାନ ଦେବେ। ଏହି କାମ ହେଉଛି ମାଳିମାନଙ୍କର ଧରିନିଅ। ବାବା କଲିକତାକୁ ଯିବେ, ତେବେ ପିଲାମାନେ ଭାବୁଛନ୍ତି ଯେ ଆମେ ନିଜର ଅଫିସରଙ୍କୁ, ଅମୁକ ମିତ୍ରଙ୍କୁ ବାବାଙ୍କ ପାଖକୁ ନେଇଯିବୁ। ବାବା କୁହନ୍ତି ଏମାନେ ତ କିଛି ହେଲେ ବି ବୁଝିବେ ନାହିଁ। ତେବେ ଏହା ଯେପରି ବୋକାମାନଙ୍କୁ ଆଣି ବାବାଙ୍କ ସମ୍ମୁଖରେ ବସାଇବା, ସେଥିପାଇଁ ବାବା କହୁଛନ୍ତି ନୂଆମାନଙ୍କୁ କେବେ ବି ବାବାଙ୍କ ସମ୍ମୁଖକୁ ଆଣ ନାହିଁ। ଏହା ତ ହେଉଛି ତୁମ ମାଳିମାନଙ୍କର କାମ, ନା କି ବାଗବାନଙ୍କର। ମାଳିର କାମ ହେଉଛି ବଗିଚା ପ୍ରସ୍ତୁତ କରିବା। ବାବା ତ ନିର୍ଦ୍ଦେଶ ଦେଉଛନ୍ତି ଏପରି ଏପରି କର, ସେଥିପାଇଁ ବାପା କେବେ ନୂଆମାନଙ୍କ ସହିତ ମିଶନ୍ତି ନାହିଁ। କିନ୍ତୁ ଯଦି କେହି ଅତିଥି ହୋଇ ଘରକୁ ଆସିଥାନ୍ତି, କହିଥାନ୍ତି ଦର୍ଶନ କରିବୁ, ଆପଣମାନେ ଆମକୁ କାହିଁକି ମିଶିବାକୁ ଦେଉନାହାନ୍ତି? ଶଙ୍କରାଚାର୍ଯ୍ୟ ଆଦିଙ୍କ ପାଖକୁ କେତେ ଯାଉଛନ୍ତି! ଏବେ ତ ଶଙ୍କରାଚାର୍ଯ୍ୟଙ୍କର ବହୁତ ସମ୍ମାନ ରହିଛି, ପାଠ ବହୁତ ପଢିଛନ୍ତି, ତଥାପି ସେମାନେ ତ ବିକାରରୁ ଜନ୍ମ ନେଉଛନ୍ତି ନା? ଟ୍ରଷ୍ଟି ଲୋକମାନେ କାହାକୁ ବି ଗଦି ଉପରେ ବସାଇ ଦେଉଛନ୍ତି। ସମସ୍ତଙ୍କର ମତ ଅଲଗା ଅଲଗା ରହିଛି। ଏବେ ବାପା ନିଜେ ଆସି ପିଲାମାନଙ୍କୁ ପରିଚୟ ଦେଉଛନ୍ତି ଯେ ମୁଁ କଳ୍ପ କଳ୍ପ ଏହି ପୁରୁଣା ଶରୀରରେ ଆସୁଛି, ଇଏ ବି ନିଜର ଜନ୍ମକୁ ଜାଣି ନାହାନ୍ତି। ଶାସ୍ତ୍ରରେ ତ କଳ୍ପର ଆୟୁଷ ହିଁ 100,000 ବର୍ଷ ବୋଲି ଲେଖି ଦେଇଛନ୍ତି। ମନୁଷ୍ୟ ତ ଏତେ ଜନ୍ମ ନେଇପାରିବ ନାହିଁ। ପୁଣି ସେମାନେ ଜୀବଜନ୍ତୁ ଆଦିଙ୍କର ଜୁନି ମିଶାଇ 84 ଲକ୍ଷ କରି ଦେଇଛନ୍ତି। ମନୁଷ୍ୟ ଯାହା ଶୁଣୁଛନ୍ତି ସବୁ ସତସତ କହୁଛନ୍ତି। ଶାସ୍ତ୍ରରେ ତ ସବୁ ଭକ୍ତି ମାର୍ଗର କଥା ରହିଛି। କଲିକତାରେ ଦେବୀମାନଙ୍କର ବହୁତ ଶୋଭାବାନ ସୁନ୍ଦର ମୂର୍ତ୍ତି ତିଆରି କରିଥାନ୍ତି, ସଜାଇଥାନ୍ତି, ପୁଣି ତାଙ୍କୁ ପାଣିରେ ବୁଡ଼ାଇ ଦେଇଥାନ୍ତି। ତେବେ ଏମାନଙ୍କୁ କଣ୍ଢେଇ ପୂଜା କରୁଥିବା ବେବିଜ ଛୋଟ ପିଲା ହିଁ କୁହାଯିବ। ଏମାନେ ବିଲକୁଲ ଇନୋସେଣ୍ଟ ଅଟନ୍ତି। ତୁମେ ଜାଣିଛ ଏହା ହେଉଛି ନର୍କ। ସ୍ୱର୍ଗରେ ଅସରନ୍ତି ସୁଖ ଥିଲା, ଏବେ ବି କେହି ମରିଗଲେ କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା। ତେବେ ନିଶ୍ଚୟ କୌଣସି ସମୟରେ ଏଠାରେ ସ୍ୱର୍ଗ ଥିଲା, ଏବେ ନାହିଁ। ନର୍କ ପରେ ପୁଣି ନିଶ୍ଚୟ ସ୍ୱର୍ଗ ଆସିବ, ଏହି କଥାକୁ ମଧ୍ୟ ତୁମେ ଜାଣିଛ। ମନୁଷ୍ୟମାନଙ୍କୁ ତ କିଛି ବି ଜଣା ନାହିଁ, ତେଣୁ ନୂଆ କେହି ବାପାଙ୍କ ସମ୍ମୁଖରେ ବସି କଣ କରିବେ। ସେଥିପାଇଁ ମାଳି ଏପରି ହେବା ଦରକାର ଯିଏ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ। ଏଠାରେ ମଧ୍ୟ ଢେର ମାଳି ଆବଶ୍ୟକ, ଯେପରି ମେଡିକାଲ କଲେଜରେ କେହି ନୂଆ ଯାଇ ବସିଲେ କିଛି ହେଲେ ବି ବୁଝିବେ ନାହିଁ, ଏହା ମଧ୍ୟ ନୂଆ ଜ୍ଞାନ ଅଟେ। ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ପବିତ୍ର କରାଇବା ପାଇଁ ଆସିଛି, ତୁମେ ମନେ ଯେତେ ମୋତେ ମନେ ପକାଇବ ସେତେ ପବିତ୍ର ହୋଇଯିବ। ବର୍ତ୍ତମାନ ସମସ୍ତେ ହେଉଛନ୍ତି ତମ ପ୍ରଧାନ ଆତ୍ମା, ସେଥିପାଇଁ ତ କହିଦେଉଛନ୍ତି ଆତ୍ମା ସ୍ୱ ପରମାତ୍ମା, ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି। ତେବେ ବାପା ଏମାନଙ୍କ ପାଇଁ କାହିଁକି ମୁଣ୍ଡ ପିଟିବେ? କଣ୍ଟାକ ଫୁଲ କରିବା ଏହା ହେଉଛି ତୁମ ମାଳିମାନଙ୍କର କାମ। ତୁମେ ଜାଣିଛ ତେ ହେଉଛି ରାତି ଜ୍ଞାନ ହେଲା ଦିନ, ଗାୟନ ମଧ୍ୟ କରାଯାଏ ବ୍ରହ୍ମାଙ୍କର ଦିନ ବ୍ରହ୍ମାଙ୍କର ରାତି। ତେବେ ପ୍ରଜାପିତା ବ୍ରହ୍ମାଙ୍କର ତ ସନ୍ତାନ ମଧ୍ୟ ନିଶ୍ଚୟ ଥିବେ ନା? କାହାର ଏତିକି ବି ବୁଦ୍ଧି ନାହିଁ ଯିଏ ପଚାରିବେ କି ଏତେ ବ୍ରହ୍ମା କୁମାର କୁମାରୀ ଅଛନ୍ତି, ଏମାନଙ୍କର ବ୍ରହ୍ମା କିଏ? ଆରେ ପ୍ରଜାପିତା ବ୍ରହ୍ମା ତ ପ୍ରସିଦ୍ଧ ଅଟନ୍ତି, ତାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ଧର୍ମର ସ୍ଥାପନ ହୋଇଥାଏ, କୁହା ମଧ୍ୟ ଯାଏ ବ୍ରହ୍ମା ଦେବତାୟ ନମଃ। ବାବା ତୁମକୁ ପ୍ରଥମେ ବ୍ରାହ୍ମଣ କରୁଛନ୍ତି, ପୁଣି ଦେବତା କରୁଛନ୍ତି। ଯେଉଁ ସବୁ ନୂଆ ନୂଆ ପଏଣ୍ଟସ୍ ବାହାରୁଛି ପିଲାମାନଙ୍କୁ ତାକୁ ନିଜ ପାଖରେ ନୋଟ୍ କରିବାର ସଉକ ରଖିବା ଉଚିତ। ଯେଉଁମାନେ ଭଲ ଭାବରେ ବୁଝିଥାନ୍ତି ତାଙ୍କର ନୋଟ୍ ନେବାର ବହୁତ ସଉକ ରହିଥାଏ। ନୋଟ୍ କରିବା ବହୁତ ଭଲ, କାରଣ ଏତେ ସବୁ ପଏଣ୍ଟସ୍ ମନେ ରହିବା ମୁସ୍କିଲ ହେବ। ନିଜେ ନୋଟ୍ କରି ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ଦରକାର, ଏପରି ନୁହେଁ କି ଲେଖିକରି ରଖିବ କିନ୍ତୁ କପି ପଡି ରହିଥିବ। ନୂଆ ନୂଆ ପଏଣ୍ଟସ୍ ମିଳିଲେ ପୁଣି ପୁରୁଣା ପଏଣ୍ଟସ୍ର କପି ସବୁ ପଡି ରହିଥାଏ। ସ୍କୁଲ ମାନଙ୍କରେ ମଧ୍ୟ ଯେତେ ଯେତେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଚାଲିଥାନ୍ତି ସେତେ ପୂର୍ବ ଶ୍ରେଣୀରେ ବହି ସବୁ ପଡି ରହିଥାଏ। ଯେତେବେଳେ ତୁମେ ଅନ୍ୟମାନଙ୍କୁ ବୁଝାଉଛ ଶେଷରେ ଏ କଥା ବୁଝାଉ ଯେ ମନମନା ଭବ, ବାବାଙ୍କୁ ଏବଂ ସୃଷ୍ଟି ଚକ୍ରକୁ ମନେ ପକାଅ, ମୁଖ୍ୟ କଥା ହେଉଛି ମୋତେ ମନେ ପକାଅ, ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି। ଭଗବାନ ହେଉଛନ୍ତି ଜ୍ଞାନର ସାଗର, ମନୁଷ୍ୟମାନେ ହେଲେ ଶାସ୍ତ୍ରର ସାଗର। ବାବା କୌଣସି ଶାସ୍ତ୍ର ଶୁଣାଉ ନାହାନ୍ତି, ସେ ଯଦି ଶାସ୍ତ୍ର ଶୁଣାଇବେ ବାକି ଭଗବାନ ଏବଂ ମନୁଷ୍ୟ ଭିତରେ ଫରକ କଣ ରହିବ? ବାବା କହୁଛନ୍ତି ମୁଁ ଏହି ଭକ୍ତି ମାର୍ଗର ଶାସ୍ତ୍ରର ସାରାଂଶ ତୁମକୁ ବୁଝାଉଛି। କେଳାମାନେ ମୁରଲି ବଜାଇ ସର୍ପକୁ ଧରି ତାର ବିଷଦନ୍ତ ଉପାଡି ଦେଇଥାନ୍ତି, ବାବା ମଧ୍ୟ ତୁମକୁ ବିଷ ପିଇବାରୁ ବିକାରରୁ ମୁକ୍ତ କରୁଛନ୍ତି, ଏହି ବିଷ ଦ୍ୱାରା ହିଁ ମନୁଷ୍ୟ ପତିତ ହୋଇଯାଇଛି। ବାବା କହୁଛନ୍ତି ଏହାକୁ ଛାଡ଼, ତଥାପି ବି ଛାଡୁ ନାହାନ୍ତି, ବାବା ଗୋରା କରିବା ପାଇଁ ଆସିଛନ୍ତି ତଥାପି ବି କଳା ମୁହଁ କରିଦେଉଛନ୍ତି। ବାବା ତୁମକୁ ଜ୍ଞାନ ଚିତା ଉପରେ ବସାଇବା ପାଇଁ ଆସିଛନ୍ତି, ଜ୍ଞାନ ଚିତା ଉପରେ ବସିଲେ ତୁମେ ବିଶ୍ୱର ମାଲିକ ଜଗତ ଜିତ ହୋଇଯାଉଛ। ଆଚ୍ଛା ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସଦା ସର୍ବଦା ଖୁସି ରହୁ କି ଆମେମାନେ ସତ୍ୟ ଧର୍ମର ସ୍ଥାପନାର ନିମିତ୍ତ ଅଟୁ। ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି, ଆମର ଦେବୀ ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ। ନମ୍ବର ଦୁଇ, ବଗିଚାର ମାଳି ହୋଇ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ, ପ୍ରଥମେ ସମ୍ପୂର୍ଣ୍ଣ ରୂପେ ପାଳନ ଦେବା ପରେ ବାବାଙ୍କ ସମ୍ମୁଖକୁ ଆଣିବାକୁ ହେବ, ମେହନତ କରିବାକୁ ପଡିବ। ବରଦାନ, ପୁରୁଣା ଦେହ ଏବଂ ଦୁନିଆକୁ ଭୁଲି ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୁଅ। ସଙ୍ଗମ ଯୋଗୀ ଶ୍ରେଷ୍ଠ ଆତ୍ମା ମାନଙ୍କର ରହିବାର ସ୍ଥାନ ବାପଦାଦାଙ୍କର ହୃଦୟ ସିଂହାସନ ଅଟେ। ଏଭଳି ସ୍ଥାନ ବା ଆସନ ସାରା କଳ୍ପ ଭିତରେ କେବେ ବି ମିଳିପାରିବ ନାହିଁ। ବିଶ୍ୱର ରାଜ୍ୟ ସିଂହାସନ ବା କୌଣସି ଦେଶର ରାଜ୍ୟ ସିଂହାସନ ତ ବାରମ୍ବାର ମିଳିବ, କିନ୍ତୁ ଏହି ହୃଦୟ ସିଂହାସନ ମିଳିବ ନାହିଁ। ଏହା ଏତେ ବିଶାଳ ସ୍ଥାନ ଯାହାକି ଚାଲିବା, ବୁଲିବା, ଖାଇବା, ପିଇବା, ଶୋଇବା ସମୟରେ ମଧ୍ୟ ସିଂହାସନ ଉପରେ ବିରାଜମାନ ରହିପାରିବ। ଯେଉଁ ପିଲାମାନେ ସଦା ସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନ ଉପରେ ବିରାଜମାନ ରହିଥାନ୍ତି, ସେମାନେ ଏହି ଦେହ ବା ଦେହର ଦୁନିଆରୁ ବିସ୍ମୃତ ରହିଥାନ୍ତି, ଏହାକୁ ଦେଖୁଥିଲେ ମଧ୍ୟ ଦେଖିନଥାନ୍ତି। ସ୍ଲୋଗାନ ବିନାଶୀ ନାମ ମାନ ସାନ ଅର୍ଥାତ ପ୍ରତିଷ୍ଠା ପଛରେ ଦୌଡ଼ିବା ଅର୍ଥ ନିଜର ଛାଇକୁ ଧରିବାକୁ ଚେଷ୍ଟା କରିବା। ଆଚ୍ଛା, ଓମ୍ ଶାନ୍ତି।